ଶ୍ରୀମଦ୍ଭାଗବତ ଦଶମ ସ୍କନ୍ଦ
ଷଷଠି ଅଧ୍ୟାୟ ଶ୍ଳୋକ ପାଞ୍ଚ ଶ୍ରୀ ଶୁକ ଉପାଚ ବାସୁଦେବ ତୀର୍ଣ୍ଣ ଅଧ୍ୟାୟରେ କଣ ବର୍ଣ୍ଣନା କରାଯାଇଛି ମନ ଅଛି ବ୍ରଜଗମନ ବର୍ଣ୍ଣନା ହେଇଥିଲା ବର୍ଣ୍ଣନା କରାଯାଇଥିଲା ତେଣୁ ଭଗବାନ ସେଇଠି ଦୁଇ ମାସ ରହିଲେ କୋଉ କୋଉ ମାସ ମଧୁ ଏବଂ ମାଧବ ଅର୍ଥାତ୍ ବୈଶାଖ ଏବଂ ଜ୍ୟେଷ୍ଠ ଏ ଦୁଇଟି ମାସ ରହିଲେ ତେଣୁ ସେହି ସମୟରେ ପୌଣ୍ଡ୍ରକ ସେ ପୌଣ୍ଡ୍ରକ ଜଣେ ରାଜା ଥିଲେ ନିଜକୁ ଭଗବାନ ବୋଲି ଭାବୁଥିଲେ ଆଜିକାଲି ଯେମିତି ବହୁତ ଭଗବାନ ନେଇକିରି ସବୁ ଜେଲ୍ରେ ରହିଛନ୍ତି ସେଭଳି ପୌଣ୍ଡ୍ରକ ନିଜକୁ ଭଗବାନ ଭାବିକିରି ଭଗବାନ ପାଖକୁ ସନ୍ଦେହ ଥିଲା ଅସଲି ଭଗବାନଙ୍କୁ ନକଲି ଭଗବାନ କହୁଛି ମୁଁ ହେଉଛି ବାସୁଦେବ ବାସୁଦେବ ଅବତୀର୍ଣ୍ଣ ହଁ ମୁଁ ହେଉଛି କେତେ ସେ ଶ୍ଳୋକ ନମ୍ବର ହେଉଛି ପାଞ୍ଚ ନା କେତେ ପାଞ୍ଚ ବାସୁଦେବ ଅବତୀର୍ଣ୍ଣ ହଁ ଏକ ଏବ ନାଚ ପାର ଭଗବାନ ପ୍ରକୃତରେ ଏକ ସେ ଆଉ ଦୁଇଟି ଭଗବାନ ନାହାନ୍ତି ଭଗବାନ ଏକ ଯେମିତି ସୂର୍ଯ୍ୟର ଏକ ଭାରତରେ ଯେଉଁ ସୂର୍ଯ୍ୟ କାନାଡ଼ାରେ ମଧ୍ୟ ସେଇ ସୂର୍ଯ୍ୟ ସେଇଆ ଚନ୍ଦ୍ର ସେଇଭଳି ଭାବରେ ଭଗବାନ ଏକ ତେଣୁ ସେ ସେଇଟା ବି ଜାଣିଛନ୍ତି ସେ ବାସୁଦେବ ବାସୁଦେବ ପ୍ରକୃତରେ ବାସୁଦେବଙ୍କର ପୁତ୍ରଙ୍କୁ ବାସୁଦେବ ବୋଲି କୁହାଯାଉଛି କିନ୍ତୁ ବାସୁଦେବର ଆଉ ଗୋଟେ ଅର୍ଥ ରହିଛି ଯେଉଁ ଶୁଦ୍ଧ ସତ୍ୟ ସ୍ତର ଏ ଭୌତିକ ଜଗତ ହେଉଛି ତିନୋଟି ଗୁଣରେ ରହିଛି ତେଣୁ ଏ ତିନୋଟି ଗୁଣର ଉର୍ଦ୍ଧ୍ୱର ଯେଉଁ ସ୍ତର ଶୁଦ୍ଧ ସତ୍ୟ ସ୍ତର ସେଇଟାକୁ ହେଉଛି ବାସୁଦେବ ସ୍ତର ବୋଲି କୁହାଯାଉଛି ତେଣୁ ସେ ଜାଣିଛନ୍ତି କିଛି କିଛି କଥା ବାସୁଦେବ ଅବତୀର୍ଣ୍ଣ ହଁ ଏକ ଏବ ନାଚ ପର ଭୂତାନ ମନୁକମ୍ପାର୍ଥ ମୁଁ କାହିଁକି ଆସିଛି ଜାଣିଛ ବାସୁଦେବ ତମେ ନିଜକୁ ବାସୁଦେବ ବୋଲି କହୁଛ କୃଷ୍ଣ ମୁଁ କାହିଁକି ଆସିଛି ଭୌତିକ ଜଗତ ଜାଣିଛ ନା କ'ଣ ପାଇଁ ନା ଭୂତାନ ମନୁକମ୍ପାର୍ଥ ଲୋକମାନଙ୍କୁ କୃପା କରିବା ପାଇଁ ଭଗବାନ ପ୍ରକୃତରେ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି ସେଇଟା ସେ ଜାଣିଛନ୍ତି ବୋଧେ ଭଗବତ ଗୀତା ପଢ଼ିଛନ୍ତି କ'ଣ ବୋଧେ ଭଗବାନ କହିଲେ କେଉଁଠି ଚତୁର୍ଥ ଅଧ୍ୟାୟରେ କ'ଣ କହିଲେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନମ ଧର୍ମସ୍ୟ ତଦାତ୍ମାନମ ସୁଜାମ୍ୟହଂ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଭଗବାନ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଆସନ୍ତି ଏବଂ ଯେଉଁମାନେ ଅସାଧୁ ଯେଉଁମାନେ ଭଗବାନଙ୍କର ଶରଣରେ ଯାଆନ୍ତି ନାହିଁ ତାଙ୍କୁ ବିନାଶ କରି ମଧ୍ୟ ସେ ତାଙ୍କର ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି ବ୍ରହ୍ମପଦ ପ୍ରଦାନ କରନ୍ତି ଏବଂ ଧର୍ମ ସ୍ଥାପନ କରନ୍ତି ତେଣୁ ଏଭଳି ଭାବରେ ଜୀବମାନଙ୍କୁ କୃପା କରିବା ପାଇଁ ଆସନ୍ତି ଭଗବାନ ତେଣୁ ସେ କଥା ପୌଣ୍ଡ୍ର କହୁଛି ଭୂତାନା ମନୁକମ୍ପାର୍ଥମ୍ ମୁଁ କାହିଁକି ଆସି ଜାଣିଛି କୃଷ୍ଣ ସେ ନିଜେ କହୁନାହାନ୍ତି ଅବଶ୍ୟ ଦୂତ ହାତରେ ପଠେଇଛନ୍ତି କୃଷ୍ଣ କହୁଛନ୍ତି ଓ ମୁଁ ଜାଣିନି ବୋଲି ମୋତେ କହୁଛି ସେ ଭୂତାନା ମନୁକମ୍ପାର୍ଥ ଜୀବମାନଙ୍କୁ ଅନୁକମ୍ପା ପ୍ରଦାନ କରିବା ପାଇଁ ମୁଁ ଆସିଛି ତ୍ୱଂ ତୁ ମିଥ୍ୟା ବିଧାଂ ତେଜ ତମେ ଯେଉଁ ମିଥ୍ୟା ଧାରଣ କରିଛ କେଉଁଟା ଶଙ୍ଖ ଚକ୍ର ଗଦା ପଦ୍ମ ସବୁ ମଝିରେ ମଝିରେ ଚାରିହାତ ଧାରଣ କରିକି ଦେଖୁଛ ସେସବୁ ସେଇଟା ସବୁ ମିଥ୍ୟା ଏଇଟା ପ୍ରକୃତ ଜିନିଷ ନୁହଁ ତମେ ମାୟାରେ ଅଛ ବୋଲି ଏଇଟା ତମେ ଭାବୁଛ ତମେ ଭଗବାନ ବୋଲି କିନ୍ତୁ ପ୍ରକୃତରେ ତମେ ଭଗବାନ ନୁହଁ ମୁଁ ହେଉଛି ମାୟାର ଉର୍ଦ୍ଧ୍ୱରେ ମୋର ଶରଣରେ ଯିଏ ଯିବ ସେ ମାୟାକୁ ବାହାର ହେବ ଯେମିତି ଭଗବାନ କହିଥିଲେ ଭଗବତ ଗୀତା କେଉଁଠି ସପ୍ତମ ଅଧ୍ୟାୟରେ ଅର୍ଜୁନଙ୍କୁ କହିଥିଲେ କ'ଣ ଦୈବେଶା ଗୁଣମୟୀ ମମ ମାୟା ଦୂରତୟା ମାମି ବଜେ ପ୍ରବଧ୍ୟନ୍ତେ ମାୟା ମେତାନ୍ତରନ୍ତେ ତେଣୁ ସେ କଥା ସିଏ ମଧ୍ୟ କହୁଛି ତମେ ମାୟାରେ ରହିକି ନିଜକୁ ଭାବୁଛ ଭଗବାନ ବୋଲି ତମର ଏଇ ଯେଉଁ ମିଥ୍ୟା ଯେଉଁ ଚିହ୍ନ ଧାରଣ କରିଛ ସେସବୁ ପ୍ରଦାନ କର ମୋତେ ପ୍ରଦାନ କର ମୁଁ ହେଉଛି ପ୍ରକୃତରେ ଭଗବାନ ଶୁଣି ଯଦୁକୂଳ ଲୋକମାନେ ଯଦୁବାସୀମାନେ ଏବଂ ଯଦୁଙ୍କର ରାଜା ଉଗ୍ରସେନ ତଥା ଭଗବାନ କୃଷ୍ଣ ବଳରାମ ବହୁତ ତାଙ୍କୁ ହସ ଲାଗିଲା ଠିକ୍ ଅଛି ତୁମେ ଯାଇ କୁହ ତୁମ ମୂର୍ଖ ରାଜାଙ୍କୁ ଯେ ମୁଁ ତୁମ ସହିତ ଯୁଦ୍ଧ କରି ସ୍ଥାପନ କରିବି କିଏ ପ୍ରକୃତ କିଏ ଅପ୍ରକୃତ, କିଏ ସତ୍ୟ କିଏ ମିଥ୍ୟା। ତେଣୁ ଏଭଳି ଭାବରେ ପଣ୍ଡରକ ଯୁଦ୍ଧ କରିବା ପାଇଁ ଆସି ପହଞ୍ଚେ। ସେହି ସମୟରେ ସେ କାଶୀରେ ଥିଲେ। ତେଣୁ ଭଗବାନ ତାଙ୍କର ଯାଦବ ସୈନ୍ୟମାନଙ୍କୁ ନେଇ କାଶୀରେ ପ୍ରବେଶ କଲେ ଯୁଦ୍ଧ କରିବା ପାଇଁ। ତେଣୁ କାଶୀରେ ପ୍ରବେଶ କରିବା ବେଳେ ସମୟରେ କାଶୀର ଯିଏ ରାଜା ଥିଲେ ସିଏ ମଧ୍ୟ, ସିଏ ହେଉଛି ପଣ୍ଡରଙ୍କର ମିତ୍ର, ଯେତେ ଅଛନ୍ତି ଭଗବାନଙ୍କର ଅଭକ୍ତ ଯେତେ ନାସ୍ତିକ, ତାଙ୍କର ସବୁ ଗୋଟେ ଗ୍ରୁପ ରହିଛି। ନାସ୍ତିକମାନେ ସେ ଆସ୍ତିକଙ୍କ ସହିତ ମିଶିବେ ନାହିଁ, ଯେମିତି କାଉମାନେ ହଂସମାନଙ୍କ ସହିତ ମିଶିବେ ନାହିଁ, ସେଇଭଳି ଭାବରେ ଯେମାନେ ନାସ୍ତିକ ସେମାନେ ଆସ୍ତିକମାନଙ୍କ ସହିତ ମିଶିବେ ନାହିଁ। ତେଣୁ ସେମାନେ ଇଏ କାଶୀରାଜ ସେ ରାଜ୍ୟରେ ଶପଥ କରିକି ଆସିଲେ, ଆଜି ମୁଁ ଶପଥ କରୁଛି ଇଏ କୃଷ୍ଣଙ୍କର ଯେଉଁ ରହିଛି ମସ୍ତକ, ଶତ୍ରୁର ମସ୍ତକକୁ ମୁଁ ଆଜି ବିଧାରଣ କରି ଛେଦନ କରି ଆଜି ମୁଁ କାଶୀରେ ସ୍ଥାପନ କରିବି, ଏଥିରେ କୌଣସି ସନ୍ଦେହ କରିବ ନାହିଁ କେହି, ମୁଁ ଏଇଟା ପ୍ରତିଜ୍ଞା କରି କହୁଛି। ତେଣୁ ଭଗବାନ ପଣ୍ଡରକୁ ହତ୍ୟା କରିବା ସଙ୍ଗେ ସଙ୍ଗେ କାଶୀରାଜ ମଧ୍ୟ ହତ୍ୟା କରେ। କାଶୀରାଜ ନାଁ ଲେଖା ହେଇନି, କରୁଥିବ ଉପରାଣରେ। ତେଣୁ କାଶୀରାଜଙ୍କର ନାଁଟା ଲେଖା ହେଇନି, ତାଙ୍କ ପୁତ୍ରଙ୍କ ନାମଟା ଲେଖା ହେଇଛି। ତେଣୁ କାଶୀରାଜ ଯିଏକି ଶପଥ କରିଥିଲେ ମୁଁ କୃଷ୍ଣଙ୍କର ମସ୍ତକକୁ ଆଣି ସ୍ଥାପନ କରିବି ଏଠି, ତେଣୁ ଭଗବାନ କ'ଣ କଲେ ନା ତାର ମସ୍ତକକୁ ସରଦାର ଛେଦନ କରି ନେଇ କାଶୀରେ ସ୍ଥାପନ କରିଦେଲେ। ତେଣୁ କାଶୀବାସୀମାନେ ଦେଖିଲେ ଏ କାହାର ମସ୍ତକ, ହଠାତ୍ ପ୍ରଥମେ ଜାଣିପାରିଲେ ନାହିଁ, ତାପରେ ଦେଖିଲା ବେଳକୁ ତାଙ୍କର ରାଜାଙ୍କର। ତାଙ୍କର ପତ୍ନୀମାନେ ଭାବୁଥିଲେ ପ୍ରକୃତରେ ଆମର ସ୍ୱାମୀ ବହୁତ ଶକ୍ତିଶାଳୀ, କୃଷ୍ଣଙ୍କୁ ହତ୍ୟା କରିଦେବ, ଯଦିଓ ଭଗବାନଙ୍କର ଏତେ ଲୀଳା ସବୁ ଜାଣିଛନ୍ତି, ସିଏ ଶୁଣିଛନ୍ତି ଟିକେ ଟିକେ ଖବର ପାଇଥିବେ, କିନ୍ତୁ ତଥାପି ସେ ଭାବୁଛନ୍ତି ମାୟାର ବଶବର୍ତ୍ତୀ ହେଇ ଅସତ୍ୟକୁ ସତ୍ୟ ବୋଲି ଭାବୁଛନ୍ତି। କାଶୀରାଜଙ୍କର ଶେଷ ସମ୍ପନ୍ନ ପରେ କାଶୀରାଜଙ୍କର ପୁତ୍ର ସୁଦକ୍ଷିଣା, ତାଙ୍କ ପୁତ୍ରଙ୍କ ନାମଟା ରହିଛି ସୁଦକ୍ଷିଣା। ସୁଦକ୍ଷିଣା ସେ କାଶୀ ହେଉଛି ଭଗବାନ ଶିବଜୀଙ୍କ ଦ୍ୱାରା ସୁରକ୍ଷିତ ହେଇଛି, ସେଥିପାଇଁ ମଣିକର୍ଣ୍ଣିକା କ୍ଷେତ୍ର ବୋଲି କୁହାଯାଏ। ଯିଏ ମୃତ୍ୟୁବରଣ କରନ୍ତି କାଶୀରେ ଶିବଜୀ କୁହାଯାଏ, ତାଙ୍କର କର୍ଣ୍ଣରେ ଭଗବାନଙ୍କ ନାମ କହିଦିଅନ୍ତି ମଣିକର୍ଣ୍ଣିକା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଭଗବାନ ସେ କାଶୀରାଜଙ୍କର ପୁତ୍ର ସୁଦକ୍ଷିଣା ସେ କ'ଣ କଲେ ନା କାଶୀ କାଶୀବାସୀ କାଶୀନାଥ କିଏ ଶିବଜୀ ବିଶ୍ୱନାଥ, ବିଶ୍ୱନାଥ ତୁମେ ଯାଇଥିଲୁ ଥରେ, ସେ ବିଶ୍ୱନାଥଙ୍କର ପାଖରେ ଶରଣ ଗଲେ, କହିଲେ ପ୍ରଭୁ ମୁଁ ଆପଣଙ୍କର ଧାମରେ ରହିଛି, ଆପଣ ମୋତେ ରକ୍ଷା କରନ୍ତୁ, ଆପଣ ମୋତେ କୃପା କରନ୍ତୁ। ମୁଁ କ'ଣ କୃପା ଚାହୁଁଛ ନା ମୋର ଶତ୍ରୁ ମୋର ପିତାଙ୍କର ହତ୍ୟାକୁ ଯିଏ ହତ୍ୟା କରିଛନ୍ତି ହତ୍ୟା କରିକି ମୁଁ ହତ୍ୟା କରିବି। ଶିବ ଜାଣିଛନ୍ତି ଭଗବାନ ସେ ହେଉଛନ୍ତି ଭଗବାନ, ସେ ସମସ୍ତଙ୍କର ଭଗବାନ, ତାଙ୍କର କେହି ତାଙ୍କର ମୃତ୍ୟୁ ନାହିଁ କି ତାଙ୍କର ଜନ୍ମ ନାହିଁ, କିନ୍ତୁ ଯେହେତୁ ତାଙ୍କର ଭକ୍ତ ଏଭଳି ଭାବେ ପ୍ରାର୍ଥନା କରୁଛନ୍ତି, ତେଣୁ ତାଙ୍କୁ ଗୋଟେ ଛଳନା କରିକି ଗୋଟେ ଉପଦେଶ ବର ଦେଲେ ଛଳନା କରି, ଯେ ଠିକ୍ ଅଛି ତୁମେ ମୁଁ ଗୋଟେ ଅଗ୍ନି ଦେବି, ଅଭିଚାର ଅଗ୍ନି, ଯେଉଁ ଅଗ୍ନି ଦ୍ୱାରା ତୁମେ ଯଜ୍ଞରୁ ସେଇଟା ବାହା ଉତ୍ତିତ ହେବେ, ଏବଂ ସେଇ ଅଗ୍ନିକୁ ତୁମେ ଯଦି ବ୍ରାହ୍ମଣ ବିଦ୍ୱେଷୀ ବ୍ୟକ୍ତିଙ୍କ ପାଖରେ ଲଗେଇବ ସେ ତାଙ୍କୁ ହତ୍ୟା କରିବ, ନହେଲେ ତୁମର ଅପକାର ହେବ। ଏଭଳି ଭାବରେ ଶିବଜୀ ଏଠି ବର ଦେଇଛନ୍ତି, ଯଦିଓ ଶିବଜୀ ବହୁତ ସମୟରେ ଚିନ୍ତା କରନ୍ତି ନାହିଁ, ଯିଏ ଯାହା ଚାହିଁଲା ତାକୁ ଦେଇଦିଅନ୍ତି ସେଇ ବର, ଯେମିତି ଭସ୍ମାସୁରକୁ ଦେଇଥିଲେ ଯାହା ମୁଣ୍ଡରେ ହାତ ଦେବ ସେ ଭସ୍ମ ହେଇଯିବ, ତେଣୁ ସିଏ ଭଗବାନ ଶିବଜୀଙ୍କର ମୁଣ୍ଡରେ ହାତ ଦେବା ପାଇଁ ଦୌଡ଼ୁଥିଲା, ଆଉ ଭଗବାନ କୃଷ୍ଣ ଆସି ତାଙ୍କୁ ରକ୍ଷା କରିଥିଲେ। ତେଣୁ ଇଏ ସୁଦକ୍ଷିଣା ସେ ଯଜ୍ଞ କରି ସେ ଯେଉଁ ଅଗ୍ନି ସେଥିରୁ ନିର୍ଗତ ହେଲେ, ସେ ଅଗ୍ନିକୁ ପ୍ରେରଣ କଲେ, ଯା ଦ୍ୱାରକାକୁ ଯାଇ ସମସ୍ତ ଦ୍ୱାରକାବାସୀଙ୍କୁ କୃଷ୍ଣଙ୍କ ସହିତ ସମସ୍ତ ଜଳେଇକି ବଢ଼ିଆ ପଳେ। ତେଣୁ ସେ ଯେଉଁ ଅଗ୍ନି ଯେତେବେଳେ ଆସୁଛି ବହୁତ ମହାପ୍ରଳୟକର ଅଗ୍ନି, ସେ ଦେଖି ଭୟ କରିଯାଉଛନ୍ତି। ତେଣୁ ସେହି ସମୟରେ ଭଗବାନ କ'ଣ କରୁଥିଲେ ନା ପୋଷାକ ଖୋଳୁଥିଲେ, ତେଣୁ
ସେହି ସମୟରେ ଏମାନେ ଆସି ପ୍ରାର୍ଥନା କଲେ, ହେ ପ୍ରଭୁ, ଆମର ବର୍ତ୍ତମାନ ଏଇ ଯେଉଁ ପ୍ରଳୟକାରୀ ଅଗ୍ନି ଆସୁଛି, ଏ ଅଗ୍ନି ଆମକୁ ନଷ୍ଟ କରିଦେବ, ଧ୍ୱଂସ କରିଦେବ, ଆମର ଦ୍ୱାରକାକୁ ଧ୍ୱଂସ କରିଦେବ, ତେଣୁ ଆପଣ ଆମକୁ ରକ୍ଷା କରନ୍ତୁ। ଭଗବାନ ସେ ସମୟରେ ପୋଷାକ କରୁଥିଲେ, ତେଣୁ ଭଗବାନ କ'ଣ କଲେ, ତାଙ୍କର ଇଏ କ୍ଷୁଦ୍ର କାର୍ଯ୍ୟ ପାଇଁ, ବିଶ୍ୱନାଥ ଚକୁର ଠାକୁର କହୁଛନ୍ତି, ଇଏ ଗୋଟେ କ୍ଷୁଦ୍ର କାର୍ଯ୍ୟ ପାଇଁ ମୁଁ ଏଠୁ ବାହାରି ଖେଳ ବନ୍ଦ କରିକି ଯିବି, ସେ ସୁଦକ୍ଷିଣା ପଠେଇଛି ଅଭିଚାର ଅଗ୍ନିକୁ ଦହନ କରିବା ପାଇଁ, ତେଣୁ ଭଗବାନ ନିଜ ଚକ୍ରକୁ ଆଦେଶ ଦେଲେ, ଏ ସୁଦର୍ଶନ ପ୍ରଭୁ ଯା, ସେ ଯେଉଁ ଅଗ୍ନି ଆସୁଛି ତାକୁ ଜଳେଇକି ଧ୍ୱଂସ କରିଦେ, ଏବଂ ଯିଏ ପଠେଇଛି ତାକୁ ମଧ୍ୟ ଧ୍ୱଂସ କରିଦେ, କାଶୀକୁ ଧ୍ୱଂସ କରିଦେବୁ। ତେଣୁ ସୁଦର୍ଶନ ଚକ୍ର ଚାଲିଲେ, ସୁଦର୍ଶନ ନମସ୍ତୁଭ୍ୟମ ସହସ୍ରାରାଚ୍ୟୁତ ପ୍ରିୟ, ହଜାର ଅକ୍ଷର ରହିଛି ସେ ସୁଦର୍ଶନର, ସର୍ବାସ୍ତ୍ର ଘାତିନ ବିପ୍ରାୟ, ସମସ୍ତ ଯେତେ ଅସ୍ତ୍ର ସବୁକୁ ନଷ୍ଟ କରିଦେବ ସୁଦର୍ଶନ ଚକ୍ର, ଭଗବାନ ଭଳି ସଦୃଶ। ଏବଂ ସେ ଯେଉଁ ବର୍ଣ୍ଣନା କରାଯାଇଛି, ସେ ଯେଉଁ ସୁଦର୍ଶନ ଚକ୍ର, ତାହାର ଆଲୋକରେ ଭୂଲୋକ ଏବଂ ସ୍ୱର୍ଗ ଲୋକ ସବୁ ଆଲୋକିତ ହୋଇଗଲା, ଏତେ ଆଲୋକ ରହିଛି। ସେ ସୁଦର୍ଶନ ଚକ୍ର ଧାଇଁକିରି ଅଗ୍ନି ଇଏକୁ ଅଗ୍ନିକୁ ଧ୍ୱଂସ କରିଦେଲା, ବିଚାର ଅଗ୍ନିକୁ, ଏବଂ କାଶୀକୁ ମଧ୍ୟ ଧ୍ୱଂସ କରିଦେଲା। ତାପରେ ସେ ଆସି ଭଗବାନଙ୍କ ସାମ୍ନାରେ ରହିଲା ସୁଦର୍ଶନ। ତେଣୁ ଏହିଭଳି ଭାବରେ 66 ଅଧ୍ୟାୟରେ ଏ ବର୍ଣ୍ଣନା କରାଯାଇଛି। ତେଣୁ 67 ଅଧ୍ୟାୟରେ ଆମର କୁହାଯାଇଛି କ'ଣ, 67 ଅଧ୍ୟାୟରେ ପରୀକ୍ଷିତ ରାଜା କହୁଛନ୍ତି, ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି, ଶୁଣୁଛନ୍ତି ପରୀକ୍ଷିତ ମହାରାଜ ଏବଂ 60,000 ମଣ୍ଡଳୀମାନେ। ତେଣୁ ରାଜା କହୁଛନ୍ତି, ହେ ଭୂୟୋ ଭାଂ ଶ୍ରୋତୁମ୍ ଇଚ୍ଛାମି ରାମସ୍ୟା ଭୂତକର୍ମଣ ଅନନ୍ତସ୍ୟା ପ୍ରମେୟସ୍ୟ ଜଗନ୍ୟତ କୃତବାନ ପ୍ରଭୁ। ଭଗବାନଙ୍କର ଲୀଳାରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ, ସେ କୃଷ୍ଣଙ୍କର ଲୀଳାରେ ସମାଧିସ୍ଥ ହେଇଯାଇଛନ୍ତି। ଭଗବାନ ବଳରାମଙ୍କ ଲୀଳାକୁ ବିଶେଷ ବର୍ଣ୍ଣନା କରୁନାହାନ୍ତି, କେତେବେଳେ କେଉଁ କଥା ପ୍ରସଙ୍ଗରେ କହୁଛନ୍ତି। ତେଣୁ ପରୀକ୍ଷିତ ମହାରାଜ କହିଲେ, ପ୍ରଭୁ ଆପଣ ତ କୃଷ୍ଣ ଲୀଳାରେ ବଶ ହେଇଯାଇଛନ୍ତି, ସେଇ ଲୀଳା ବର୍ଣ୍ଣନା କରୁଛନ୍ତି, କିନ୍ତୁ ଭଗବାନ ବଳରାମଙ୍କ ଲୀଳା କିଛି ବର୍ଣ୍ଣନା କରନ୍ତୁ। ଭୂୟହମ୍, ଯଦିଓ 65 ଅଧ୍ୟାୟରେ ଆପଣ କହିଲେ ବଳରାମ ଯାଇଥିଲେ ମଧୁ ମାଧବ ଦୁଇ ମାସ ବୃନ୍ଦାବନ ରହିଲେ, କିନ୍ତୁ ଆଉ କିଛି ଲୀଳା କୁହନ୍ତୁ ଭଗବାନଙ୍କର ଅଦ୍ଭୁତ କର୍ମଣ। ନା କେମିତି ଭାବୁଛ ଅଦ୍ଭୁତ କର୍ମଣ ବୋଲି, ନା ସମସ୍ତେ ସ୍ନାନ କରିବା ପାଇଁ, ମୁଁ ରାଜା ହେଲେ ମଧ୍ୟ ମୁଁ ସ୍ନାନ କରିବା ପାଇଁ ନଦୀକୁ ଯାଏ ଯଦି ଦରକାର ପଡ଼େ। ଯମୁନା ନଦୀ ସେଇଠି ରହିଛନ୍ତି ଦିଲ୍ଲୀରେ ହସ୍ତିନାପୁରରେ, କିନ୍ତୁ ଭଗବାନ ଏଭଳି, ଭଗବାନ ସ୍ନାନ କରିବା ପାଇଁ ନଦୀକୁ ଯିବା ଦରକାର ପଡ଼େ, ସେ ନଦୀକୁ ଡାକିଲେ, ତେଣୁ ନଦୀ ଯେହେତୁ ନ ଶୁଣିଲେ ଭଗବାନ ତାଙ୍କୁ ବିଦାରଣ କରିବା ପାଇଁ ବସିଥିଲେ ବଳରାମ, ଆପଣ ଏଇଟା କହିଥିଲେ 65 ଅଧ୍ୟାୟରେ। ତେଣୁ ସେ ଭଗବାନଙ୍କର ଆଉ କିଛି ଅଦ୍ଭୁତ ଚରିତ୍ର ବର୍ଣ୍ଣନା କରନ୍ତୁ। ରାମସ୍ୟ ଅଦ୍ଭୁତ କର୍ମଣ, ତେଣୁ ସୁଖଦେବ ଗୋସ୍ୱାମୀ କହିଲାରେ ମୁଁ ଭଗବାନ ବଳରାମଙ୍କ ଲୀଳା କିଛି ବିଶେଷ ବର୍ଣ୍ଣନା କରୁନାହିଁ, ଖାଲି କୃଷ୍ଣଙ୍କ ଲୀଳା ବର୍ଣ୍ଣନା କରିଚାଲିଛି। ତେଣୁ ଭଗବାନଙ୍କର ଆଉ ଗୋଟିଏ ଲୀଳା ବର୍ଣ୍ଣନା କଲେ, ନରକାସୁର ଯାହାକୁ ଭଗବାନ ହତ୍ୟା କରି 16,100 ରାଣୀଙ୍କୁ ବିବାହ କରିଥିଲେ, ସେ ନରକାସୁରର ସଖା ଏବଂ ଏ ଜଣେ ଦିବିଦ ବାନର ଥିଲେ, ଯିଏକି ମହାରାଜ ସୁଗ୍ରୀବଙ୍କ ସହିତ ସେ ମଧ୍ୟ ସଚିବ ଥିଲେ, ସୁଗ୍ରୀବଙ୍କର ସଚିବ ଥିଲେ। କିନ୍ତୁ ବର୍ଣ୍ଣନା କରାଯାଏ ସେହି ସମୟରେ ତ୍ରେତା ଯୁଗରେ ସେ ଯେତେବେଳେ ବହୁତ ଶକ୍ତିଶାଳୀ ହୋଇଯାଇଥିଲେ, ଭଗବାନ ଲକ୍ଷ୍ମଣ ଦେବ ଯିଏକି ବର୍ତ୍ତମାନ ବଳରାମ ରୂପରେ ଆବିର୍ଭାବ ହୋଇଛନ୍ତି, ସେ ଲକ୍ଷ୍ମଣ ପ୍ରତି ସେ କିଛି ଅନାଦର କରିଥିଲେ, ଯେଉଁଥିପାଇଁ କି ବର୍ତ୍ତମାନ ସେ ଅସତ୍ସଙ୍ଗ ତାଙ୍କୁ ସେ ଅସତ୍ସଙ୍ଗ ପ୍ରାପ୍ତ ହେଲେ। ଭଗବାନ ରାମଚନ୍ଦ୍ରଙ୍କୁ ଯିଏ ସଙ୍ଗ କରିଛନ୍ତି, ତାଙ୍କର ମିତ୍ର ସୁଗ୍ରୀବଙ୍କର ଯିଏ ସଙ୍ଗ କରିଛନ୍ତି, ସେ କାହିଁ ଅସତ୍ସଙ୍ଗ କରିବେ? କିନ୍ତୁ କାରଣ ହେଉଛି ସେ ଲକ୍ଷ୍ମଣ ଦେବଙ୍କର ପ୍ରତି କିଛି ଅନାଦର କରିଥିଲେ, ଯେଉଁଥିପାଇଁ କି ସେ ଅସତ୍ସଙ୍ଗରେ ରହିଲେ। ଏବଂ ବର୍ତ୍ତମାନ ଯେତେବେଳେ ନରକାସୁର ବିନାଶ ହେଲା, ସେତେବେଳେ ସେ ମଧ୍ୟ ଦ୍ୱାରକାକୁ ବିନାଶ କରିବା ପାଇଁ ପଳାଇ ଆସିଲେ, ଏବଂ ସେହି ସମୟରେ ଭଗବାନ ବଳରାମ ରୈବତ ପର୍ବତ ଉପରେ ସଙ୍ଗୀତ ଗାନ କରୁଥିଲେ ତାଙ୍କର ପ୍ରିୟସୀମାନଙ୍କ ସହିତ। ତେଣୁ ଏ ବାନର ଆସି ସେ ଯେଉଁ गोपी मैंने थे भगवान प्रेयसी मैंने सहित जाकि विभिन्न प्रकार अश्लील इंगित सब दे तेणु से गोपी मैंने देखी बहुत हस लगला तेणु से हसवाक आरंभ कले बलराम क्रोध जात है देख ला ये बानर एगुड़ भाव आमर सत्संग व्याघात सृष्टि करुच्चे तेणु बलराम ताकू हत्या करने उद्यत है जिते बड़े सीए मुसल छाड़े से ये मध्य सब गोटे गोटे गच्छ को बाम हाथ में शाला गच्छ सब बाम हाथ में उपाड़ी बलराम को हत्या हत्या करने युद्ध करने आगे आसला तेणु भगवान तर अस्त्र द्वारा से सब गच्छ को सब चून चून करदे पुणी विभिन्न आउ गोटे गच गोटे गच एम पर्वत गच शून्य हो गला एत युद्ध है गमासन युद्ध है भगवान अंतिम कौन कले जो मुसल रही से मुसल नाम रही सुनंद तेना से सुनंद मुसल द्वारा तार मस्तक को आघात कले मस्तक आघात कला मस्तक जो रक्तर धार छुटला ता सत्य मध्य से आहरी युद्ध करने पश्चातपद हो ना तेणु भगवान सहित पुणी से मुष्टिघात कला मुष्टि आघात कला मल्ल युद्ध कला तेणु भगवान बलदेव गोटे मुष्टि मारे तार मूर्धनि जो थे से शरीर त्याग कला तेनाली भाव श्रीमद भागवत दशम स्कंद छठी सप्तति अध्याय अध्याय समाप्त हो जय श्रीमद भागवतम की दशम स्कंद छठी अध्याय सप्तति अध्याय की जय श्री भगवान महाराज की जय श्री गुरुदेव की अनंत कोटि वैष्णव की दाई गौर प्रमाण।